आकाशवाणी संवाद पढ़ुछंती मलयरंजन मिश्र। राजनीतिक पृष्ठभूमि नथिबा युवकंकु राजनीति रे जोगदेबाक आह्वान देले प्रधानमंत्री। आकाशवाणीर मन की बात 116 संस्करणरे देशवासीको कले संबोधन। संसदर शीतकालीन अधिवेशन आसंताकालिठारु। झाड़खंडरे नूतन सरकार गठन नै आरंभ हेला प्रक्रिया। आजि रांचीठारे बसुछि इंडिमेंटर बैठक। नांदेड लोकसभा उपनिर्वाचन रे कांग्रेस रविन्द्र चौहान विजयी एवं पर्थ टेस्ट रे भारत द्वितीय इनिंग्स बैटिंग जारी। प्रधानमंत्री नरेन्द्र मोदी राजनीतिक पृष्ठभूमि नथिबा परिवारर युवकंकु राजनीति रे जोगदेबाकु आह्वान देइछंती। आकाशवाणीर मन की बात कार्यक्रमर 116 संस्करणरे देशवासीकु संबोधन करी श्री मोदी एहा कहिछंती। से कहिछंती एभळी 1,00,000 युवकंकु राजनीति सह जोडिबा पई आगामी किछि मास मध्यरे देशरे स्वतंत्र अभियानर आयोजन कराजिव। आसंता वर्ष स्वामी विवेकानंदंक 162 जयंती पालन अवसररे दिल्लीरे विकसित भारत युवनेता वार्तालाप शीर्षक एक कार्यक्रम आयोजन कराजिबो। स्वामीजीको जयंती उपलक्ष्य प्रत्येक वर्ष जनवरी 12 तारीखको देशरे युव दिवस भाबे पालन कराजैथाय। तृणमूल स्तररु चयन होइतिबा 2,000 युवक नुआदिल्लीर भारत मण्डपमरे ई अवसररे एकाठी हेबे बोली श्री मोदी कहिछन्ती। अनलाइन ठकेयरु सतर्क रहिबा पई श्री मोदी परामर्श दैछन्ती। डिजिटल लाइफ सर्टिफिकेट संपर्कर उल्लेख करि से कहिछन्ती एहा अधिक सरल होइपारिछि। एपर्यंत डिजिटल लाइफ सर्टिफिकेट हासिल करिथिबा लोकंक संख्या 80,00,000 अतिक्रम करिछि बोली से सूचना दैछन्ती। सेमानक मध्यरे 80 वर्ष वयस्क 2,00,000 अधिक लोक थिबा जणापडिछि। वयस्क लोकंकु अनलाइन ठकेयरु दूरै रखिबा लागि युववर्ग आगेइ आसिबाकु प्रधानमंत्री परामर्श दैछन्ती। एनसीसी दिवस आजि पालन परिप्रेक्षीरे प्रधानमंत्री कहिछन्ति एथिरे बालिका क्याडेटक संख्या 40% वृद्धि पाइछि। एनसीसी को सुदृढ़ करिबा पई निरंतर प्रयास जारी रहिछि बोली से कहिछन्ति। एबे 20,00,000 अधिक युववर्ग एनसीसी सह जड़ित अछन्ति बोली प्रधानमंत्री कहिछन्ति। निकटरे 3 आफ्रिकीय राष्ट्र गस्त संपर्करे उल्लेख करि प्रधानमंत्री कहिछन्ति विदेशरे भारतीय संस्कृतिर सुरक्षा एवं एहार प्रचार प्रसार दिगरे प्रवासी भारतीय प्रमुख भूमिका ग्रहण करुछन्ति। ଗୋଆନାରେ ଛୋଟ ଭାରତ ରହୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଉପନିଷଦକୁ ପ୍ରଥମ ଥର ପାଇଁ ସ୍ଲୋଭାକ୍ ଭାଷାରେ ଅନୁବାଦ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ସଂସ୍କୃତିର ବିଶ୍ୱସ୍ତରୀୟ ପ୍ରଭାବକୁ ଏହା ସୂଚାଉଛି। ଦେଶର ପ୍ରାଚୀନ ସାମୁଦ୍ରିକ ସାମର୍ଥ୍ୟ ସମ୍ବନ୍ଧୀୟ ପ୍ରମାଣକୁ ସୁରକ୍ଷିତ କରି ରଖିବା ପାଇଁ ଏକ ଅଭିଯାନ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଲୋଥାଲଠାରେ ଏକ ବଡ଼ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଉଛି। ଚିଙ୍ଗୁଡ଼ି ଜୈବ ବିବିଧତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସହରୀକରଣ ବୃଦ୍ଧି ଯୋଗୁଁ ଚିଙ୍ଗୁଡ଼ି ପରିମାଣ ହ୍ରାସ ପାଉଥିବା ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରାଣୀ ସମ୍ପଦର ସୁରକ୍ଷା ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ମାତ୍ର 5 ମଧ୍ୟରେ 100 ଚାରା ରୋପଣ ଉଲ୍ଲେଖନୀୟ କାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ଅଂଶଗ୍ରହଣ କରିଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଫଳପ୍ରଦ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବର୍ଜ୍ୟବସ୍ତୁର ଆୟ ପରିକଳ୍ପନା ବହୁ ପୁରାତନ। ଏକ ସ୍ଥାୟୀ ଜୀବନଶୈଳୀକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ। ଏ ଦିଗରେ କାର୍ଯ୍ୟ କରୁଥିବା ସଂଗଠନ ଏବଂ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଡିସେମ୍ବର 20 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଆସନ୍ତା 26 ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ଅଧିବେଶନ ବସିବ ନାହିଁ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ସଦନକୁ ସୁରୁଖୁରୁରେ ପରିଚାଳନା ନେଇ ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା ଚାଲିଛି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ମନ୍ତ୍ରୀ ଅନୁପ୍ରିୟା ପଟେଲ, ବିଜେଡି ସାଂସଦ ସସ୍ମିତି ପାତ୍ର, ଏମ୍ଡିଏମ୍କେ ସାଂସଦ ଭାଇକୋ, କଂଗ୍ରେସର ପ୍ରମୋଦ ତିୱାରୀ, ଜୟରାମ ରମେଶଙ୍କ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଞ୍ଚିସ୍ଥିତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାରୀ ବାସଭବନରେ ଆଜି ଅପରାହ୍ନରେ ଇଣ୍ଡିମେଣ୍ଟ ରାଜନୈତିକ ଦଳଗୁଡ଼ିକର ବୈଠକ ଅନୁଷ୍ଠିତ ହେବ। ଏଥିରେ ମେଣ୍ଟର ନବନିର୍ବାଚିତ ବିଧାୟକମାନେ ଅଂଶଗ୍ରହଣ କରିବେ। ଏହି ବୈଠକରେ ଜେଏମ୍ଏମ୍, କଂଗ୍ରେସ, ଆର୍ଜେଡି, ସିପିଆଇଏମ୍ଏଲ୍ର ନବନିର୍ବାଚିତ ବିଧାୟକମାନେ ଯୋଗଦେବେ। ବୈଠକରେ ବିଧାୟକ ଦଳର ନେତା ଭାବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିର୍ବାଚିତ ହେବାର ସମ୍ଭାବନା ଅଧିକ ରହିଛି। ପରେ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଅପରାହ୍ନ 4:00 ଭେଟି ଶ୍ରୀ ସୋରେନ ନୂତନ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ 81 ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଇଣ୍ଡି ମେଣ୍ଟ 56 ଆସନରେ ବିଜୟୀ ହୋଇଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଏନ୍ଡିଏ ମେଣ୍ଟ 24 ଆସନ ପାଇଥିବା ବେଳେ ଝାଡ଼ଖଣ୍ଡ ଲୋକତାନ୍ତ୍ରିକ କ୍ରାନ୍ତିକାରୀ ମୋର୍ଚ୍ଚା ଗୋଟିଏ ଆସନ ଅକ୍ତିଆର କରିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ସଫଳତା ମିଳିଛି। ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ କ୍ଷମତାକୁ ଫେରିଛି। ମହାରାଷ୍ଟ୍ରରେ ମୋଟ 288 ଆସନ ମଧ୍ୟରୁ ବିଜେପିକୁ 132 ଆସନ ମିଳିଥିବା ବେଳେ ଏକନାଥ ସିନ୍ଧେ ନେତୃତ୍ୱାଧୀନ ଶିବସେନାକୁ 57 ଏବଂ ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପିକୁ 41 ଆସନ ମିଳିଛି। କଂଗ୍ରେସ 16 ଆସନରେ ବିଜୟୀ ହୋଇଥିବା ବେଳେ ଏନ୍ସିପି ଶରଦ ପାୱାର ଗୋଷ୍ଠୀକୁ 10, ଶିବସେନା ୟୁବିଟିକୁ 20 ଏବଂ ଅନ୍ୟମାନେ 12 ଆସନରେ ବିଜୟୀ ହୋଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ସୁଶାସନ ଏବଂ ବିକାଶର ବିଜୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଏହି ନିର୍ବାଚନ ଫଳାଫଳ ନକାରାତ୍ମକ ରାଜନୀତିର ପରାଜୟ। ଅନେକ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ଲୋକମାନେ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ସୂଚିତ କରୁଛି ଯେ ଲୋକମାନେ କେବଳ ବିକାଶ ହିଁ ଚାହୁଁଛନ୍ତି। ଦଳ ଉପରେ ଭରସା କରିଥିବାରୁ ସେ ମହିଳା, କୃଷକ ଏବଂ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। 2 ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଉପନିର୍ବାଚନ ଭୋଟ୍ଗଣତି ଗୋଟିଏ ଦିନରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ଟେସ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍ ମସ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତୀୟ ନିର୍ବାଚନ ପ୍ରକ୍ରିୟାକୁ ସେ ପ୍ରଶଂସା କରିବା ସହ କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇନଥିବାରୁ ତା'ର ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଲେଖାକୁ ସ୍କ୍ରିନ୍ସଟ୍ ମାଧ୍ୟମରେ ସେୟାର କରି ଶ୍ରୀ ମସ୍କ ଗୋଟିଏ ଦିନରେ ଭାରତରେ 640 ନିୟୁତ ଭୋଟ୍ ଗଣତି ସମ୍ଭବ ହୋଇପାରିଥିବା କହିଛନ୍ତି। ଇତିମଧ୍ୟରେ 2 ସପ୍ତାହ ବିତିଯାଇଥିଲେ ମଧ୍ୟ କାଲିଫର୍ଣ୍ଣିଆରେ 3 ଲକ୍ଷରୁ ଅଧିକ ମତଦାନ ଗଣତି ସମ୍ଭବ ହୋଇନାହିଁ ବୋଲି ଶ୍ରୀ ମସ୍କ ଉଲ୍ଲେଖ କରିଛନ୍ତି। ନାନ୍ଦେଡ ଲୋକସଭା ଉପନିର୍ବାଚନରେ କଂଗ୍ରେସର ରବୀନ୍ଦ୍ର ଚୌହାନ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସନ୍ତୋକ ରାଓ ହାମ୍ବରଦେଙ୍କୁ 1,457 ଭୋଟ୍ରେ ସେ ପରାସ୍ତ କରିଛନ୍ତି। ଶ୍ରୀ ରବୀନ୍ଦ୍ର 586,788 ଭୋଟ୍ ପାଇଥିବା ବେଳେ ଶ୍ରୀ ହାମ୍ବରଦେ 585,331 ଭୋଟ୍ ପାଇଛନ୍ତି। କଂଗ୍ରେସ ସାଂସଦ ବସନ୍ତ ଚୌହାନଙ୍କର ପରଲୋକ ଯୋଗୁଁ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଶିଖ୍ମାନଙ୍କର ନବମ ଗୁରୁ ତେଗ୍ ବାହାଦୁରଙ୍କ ଶହୀଦ ଦିବସ ଆଜି ପାଳିତ ହେଉଛି। 1675 ମସିହାରେ ଗୁରୁ ତେଗ୍ ବାହାଦୁର ଧର୍ମ, ମାନବିକ ମୂଲ୍ୟବୋଧ, ଆଦର୍ଶ ଏବଂ ନୀତିର ସୁରକ୍ଷା ପାଇଁ ବଳିଦାନ ଦେଇଥିଲେ। ଗୁରୁ ତେଗ୍ ବାହାଦୁରଙ୍କ ବଳିଦାନକୁ ପ୍ରତିବର୍ଷ ଶହୀଦ ଦିବସ ଭାବେ ସ୍ମରଣ କରାଯାଇଥାଏ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ଗୁରୁ ତେଗ୍ ବାହାଦୁର ମାନବିକତା ଏବଂ ଧର୍ମର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି, ଗୁରୁ ତେଗ୍ ବାହାଦୁର ଜଣେ ମହାନ ଆଧ୍ୟାତ୍ମିକ ମାର୍ଗଦର୍ଶକ ଏବଂ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ, ଯିଏ ପ୍ରେମ ଏବଂ ଏକତାକୁ ପ୍ରୋତ୍ସାହିତ କରିଥିଲେ ଓ ସତ୍ୟ ଏବଂ ନ୍ୟାୟ ପାଇଁ ଲଢ଼ିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଗୁରୁ ତେଗ୍ ବାହାଦୁରଙ୍କ ଶିକ୍ଷାକୁ ଗ୍ରହଣ କରିବା ସହ ତାଙ୍କ ମହାନ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆହ୍ୱାନ ଦେଇଛନ୍ତି। ପର୍ଥ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଜାରି ରହିଛି। ଆଜି ଦ୍ୱିତୀୟ ଦିନର ତୃତୀୟ ପାଳି ଖେଳରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 5 ବିନିମୟରେ 394 ରନ୍ ସଂଗ୍ରହ କରିଥିଲା। ବିରାଟ କୋହଲି 56 ରନ୍ ଏବଂ ୱାଶିଂଟନ୍ ସୁନ୍ଦର 20 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ଗତକାଲିର ସ୍କୋର କୌଣସି ୱିକେଟ୍ ନ ହରାଇ 172 ରନ୍ରୁ ଆଜି ତା'ର ବ୍ୟାଟିଂ ଆରମ୍ଭ କରିଥିଲା। ଯଶସ୍ୱୀ ଜୟସ୍ୱାଲ ଚିତ୍ତାକର୍ଷକ 161 ରନ୍ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏଲ୍ ରାହୁଲ 77, ଦେବଦତ୍ତ ପାଡିକଲ 25, ରିଷଭ ପନ୍ଥ ଏବଂ ଧ୍ରୁବ ଜୁରେଲ 1 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। ଏଥିସହ ଭାରତ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆଠାରୁ 440 ରନ୍ରେ ଆଗୁଆ ରହିଛି। ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ 150 ରନ୍ ଏବଂ ଅଷ୍ଟ୍ରେଲିଆ ତା'ର ପ୍ରଥମ ଇନିଂସରେ 104 ରନ୍ ସଂଗ୍ରହ କରିଥିଲା। ରାଜନୈତିକ ପୃଷ୍ଠଭୂମି ନଥିବା ଯୁବକଙ୍କୁ ରାଜନୀତିରେ ଯୋଗ ଦେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ର 116ତମ ସଂସ୍କରଣରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ। ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ନେଇ ଆରମ୍ଭ ହେଲା ପ୍ରକ୍ରିୟା। ଆଜି ରାଞ୍ଚିଠାରେ ବସୁଛି ଇଣ୍ଡିମେଣ୍ଟର ବୈଠକ ଏବଂ ପର୍ଥ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।